ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଏକ ଦେଶ ଏକ ନିର୍ବାଚନ ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଲେ ରିପୋର୍ଟ। ପହିଲା କ୍ଷେପେ ଲୋକସଭା ଓ ବିଧାନସଭା, ଦୁଇ ନମ୍ବର କ୍ଷେପେ ପଞ୍ଚାୟତ ଆର୍ ପୌର ପରିଷଦ ନିର୍ବାଚନ କରବାର ଲାଗି କରିଛନ୍ ସୁପାରିଶ। ଚାରିଟା ବର୍ଗ ଶ୍ରମିକମାନଙ୍କର ମଜୁରୀ ବଢ଼ାଲେ ରାଜ୍ୟ ସରକାର। ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀଙ୍କର ମହଙ୍ଗା ଭତ୍ତା ବଢ଼ିଲା 4%। ଆଉ ବଲାଙ୍ଗୀର, ସୋନପୁର, ଭୁବନେଶ୍ୱର ଇଣ୍ଟରସିଟି ସହିତ ଆଉ ତିନିଟା ଟ୍ରେନ୍ ସୋନପୁରକେ ସମ୍ପ୍ରସାରିତ। ଏଥର ପୂରା ଖବର। ଏକ ଦେଶ ଏକ ନିର୍ବାଚନ ରିପୋର୍ଟ ଲାଗି ଆଘର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଉଚ୍ଚସ୍ତରୀୟ କମିଟି ଆଜି ରାଷ୍ଟ୍ରପତି ଭବନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିକରି ତାଙ୍କ ରିପୋର୍ଟ ଦେଇଛନ୍। ଭିନ୍ ଭିନ୍ ଅଂଶୀଦାରଙ୍କ ସଙ୍ଗେ ଆଲୋଚନା ଉତ୍ତରୁ ଉଚ୍ଚସ୍ତରୀୟ କମିଟି 18,626 ପୃଷ୍ଠା ରିପୋର୍ଟ ରାଷ୍ଟ୍ରପତିଙ୍କୁ ଦେଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଇନ ଜଣେଇ ଦିଆଯାଇପାରେ ଯେ ଗଲା ସେପ୍ଟେମ୍ବର ମାସ 2 ତାରିଖ ଦିନ ଏକ ଦେଶ ଏକ ନିର୍ବାଚନ କରବାର ଲାଗି ଆଘର ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ସୂଚନା ଅନୁସାରେ 191 ଦିନ ଭିତରେ ଉଚ୍ଚସ୍ତରୀୟ କମିଟି ଭିନ୍ ଭିନ୍ ଅଂଶୀଦାର ଦଳମାନଙ୍କ ସଙ୍ଗେ ଏକ ଦେଶ ଏକ ନିର୍ବାଚନ ବାବଦେ ଆଲୋଚନା କଲା ଉତ୍ତରୁ 47 ରାଜନୈତିକ ଦଳ ଇ ବାବଦେ ସେମାନଙ୍କର ମତାମତ ଦେଇଥିଲେ। ସେମାନଙ୍କର ଭିତରୁ 32 ରାଜନୈତିକ ଦଳ ଏକ ଦେଶ ଏକ ନିର୍ବାଚନ ସପକ୍ଷରେ ମତ ଦେଇଥିବା ଜଣାପଡ଼ିଛି। ସେନ୍ତା ଦେଶର ଭିନ୍ ଭିନ୍ ଜାଗାରୁ 21,558 ମତାମତ ସଂଗ୍ରହ କରାଯାଇଥିଲା। ସେମାନଙ୍କର ଭିତରୁ 80% ଏକ ଦେଶ ଏକ ନିର୍ବାଚନ ସପକ୍ଷରେ ମତ ଦେଇଥିଲେ। ତଥ୍ୟ ଆଧାରଥି ଏକ ଦେଶ ଏକ ନିର୍ବାଚନ ଗଠିତ ଉଚ୍ଚସ୍ତରୀୟ କମିଟି ଦେଶେ ଦୁଇସ୍ତରୀୟ ନିର୍ବାଚନ ଲାଗି ରିପୋର୍ଟଥି ଉଲ୍ଲେଖ କରିଛନ୍। ପହିଲା ପଦକ୍ଷେପ ହିସାବେ ଲୋକସଭା ଆଉ ରାଜ୍ୟ ବିଧାନସଭା ନିର୍ବାଚନ କରାଯିବାର ଲାଗି କମିଟି ସୁପାରିଶ କରିଥିବାର ବେଳେ ଦୁଇ ନମ୍ଘରଟି ପଞ୍ଚାୟତ ଆଉ ପୌର ପରିଷଦ ନିର୍ବାଚନ ଲାଗି ମତ ଦେଇଛନ୍। ଲୋକସଭା ଆଉ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହେବାର 100 ଦିନ ଭିତରେ ପଞ୍ଚାୟତ ଆଉ ପୌର ପରିଷଦ ନିର୍ବାଚନ କରବାର ଲାଗି ଉଚ୍ଚସ୍ତରୀୟ କମିଟି ସୁପାରିଶ କରିଛି। ରାଜ୍ୟ ସରକାର ଆଜି 4 ବର୍ଗର ଶ୍ରମିକମାନଙ୍କ ଲାଗି ସର୍ବନିମ୍ନ ମଜୁରୀ ବଢ଼େଇଛନ୍। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଆଉ ଉଚ୍ଚକୁଶଳୀ ଶ୍ରମିକମାନଙ୍କର ଦୈନିକ ମଜୁରୀ ବଢ଼ତି ନେଇକରି ରାଜ୍ୟ ସରକାର ଘୋଷଣା କରିଛନ୍। ସୂଚନା ଅନୁସାରେ ଅଣକୁଶଳୀ ଶ୍ରମିକମାନଙ୍କର ମଜୁରୀ 352 ଟଙ୍କାରୁ 450 ଟଙ୍କାକେ ବଢ଼ାଯାଇଛି। ସେନ୍ତା ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କର ମଜୁରୀ 392 ଟଙ୍କାରୁ 500 ଟଙ୍କାକେ, କୁଶଳୀ ଶ୍ରମିକମାନଙ୍କର ମଜୁରୀ 442 ଟଙ୍କାରୁ 550 ଟଙ୍କାକେ ଆଉ ଅତିକୁଶଳୀ ଶ୍ରମିକମାନଙ୍କର କ୍ଷେତ୍ରର ସର୍ବନିମ୍ନ ମଜୁରୀ 502 ଟଙ୍କାରୁ 600 ଟଙ୍କାକେ ବଢ଼ାଯାଇଛି। ଏହି ନିଷ୍ପତ୍ତି ଲାଗି ରାଜ୍ୟ ସରକାର ଆଉ ବେସରକାରୀ କ୍ଷେତ୍ରର କାମ କରୁଥିବା ଲାଖ ଲାଖ ଶ୍ରମିକ ଲାଭ ପାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରୀ କର୍ମଚାରୀ ଆଉ ପେନ୍ସନଭୋଗୀମାନଙ୍କର ମହଙ୍ଗା ଭତ୍ତା 4% ବଢ଼େଇଛନ୍। ଏଥିଲାଗି ମହଙ୍ଗା ଭତ୍ତା 46%ରୁ ବଢ଼ିକରି 50% ହୋଇଛି। ଏହି ବଢ଼ତି ମହଙ୍ଗା ଭତ୍ତା ଜାନୁଆରୀ 1 ପିଛିଲା ଭାବେ ଲାଗୁ କରାଯାଇଛି। ଏଥି 4,50,000 ରାଜ୍ୟ ସରକାରୀ କର୍ମଚାରୀ ଆଉ 3,50,000 ପେନ୍ସନଭୋଗୀ ଲାଭ ପାଇବେ। ରାଜ୍ୟ ନିଶାମୁକ୍ତି ସଚେତନତା ଅଭିଯାନକେ ବ୍ୟାପକ କରବାର ଲାଗି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ ଭିନ୍ ଆଧ୍ୟାତ୍ମିକ ଆଉ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗ ନେବା। ଏଥିଲାଗି 19 ସଂଗଠନ ସହମତି ଦେଇଛନ୍। ଇ ବାବଦେ ସଂଗଠନମାନଙ୍କର ସାଙ୍ଗେ ବିଭାଗ ତରଫୁ ଅଣ ଆର୍ଥିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱରରେ ଥିବା ଭିନ୍ନକ୍ଷମ ପୁନଃ ଥଇଥାନ ପ୍ରତିଷ୍ଠାନଟି ହୋଇଥିବା ଗୋଟିଏ ବୈଠକଟି ଭିନ୍ ଭିନ୍ ସଂଗଠନର ପ୍ରତିନିଧି ଆଉ ସାମାଜିକ ସୁରକ୍ଷା ଆଉ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅଧିକାରୀମାନେ ଯୋଗ ଦେଇକରି ନିଶାମୁକ୍ତି ସଚେତନତା ଅଭିଯାନକେ ବରକସ କରବା ଲାଗି ଆଲୋଚନା କରିଥିଲେ। ଶକ୍ତି ସଂରକ୍ଷଣ ଓ ପରିବେଶ ପ୍ରଦୂଷଣକେ ରୋକବାର ଲାଗି ଭିନ୍ ଭିନ୍ ସ୍କୁଲ୍ର ସ୍କୁଲ୍ ରୂପାନ୍ତର କାର୍ଯ୍ୟକ୍ରମଟି ଇ ବଛର ଆହୁରି 8,679 ହାଇସ୍କୁଲ୍ର ଏନର୍ଜି କ୍ଲବ୍ କରାଯିବାରକେ ପ୍ରକ୍ରିୟା ମୂଲ କରାଯାଇଛି। ଇ ବାବଦେ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫୁ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବଲାଙ୍ଗୀର ଆଡୁ ସୋନପୁର ତକ୍ ଟ୍ରେନ୍ ଲାଇନ୍ କାର୍ଯ୍ୟକ୍ଷମ ହେବାନୁ ଭୁବନେଶ୍ୱର ବଲାଙ୍ଗୀର, ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ସହିତ ଦୁଇଯୋଡ଼ା ବଲାଙ୍ଗୀର ପିଛୁପାଲି ପାସେଞ୍ଜର ଟ୍ରେନ୍କି ସୋନପୁର ତକ୍ ସମ୍ପ୍ରସାରଣ କରବାର୍ ଲାଗି ପୂର୍ବତଟ ରେଳବାଇ ତରଫୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍କେ ଦୁହି ଆଡୁ ସୋନପୁର ତକ୍ ସମ୍ପ୍ରସାରଣ କରାଯାଇଛି। ପୂର୍ବତଟ ରେଳବାଇ ସୂଚନା ଅନୁସାରେ ଆଜିଠାନୁ ଦିନର ଏକ ବଜେ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍ ସୋନପୁରନୁ ଯାତ୍ରା ମୂଲ କରିଛି। ଏହି ଟ୍ରେନ୍ ରାତି 9:45 ଭୁବନେଶ୍ୱରନ ପହଞ୍ଚିବା, ସେନ୍ତା ଆଇବା କାଲ୍ନୁ ଭୁବନେଶ୍ୱରନୁ ଟ୍ରେନ୍ ସୋନପୁର ଆଡ଼େ ବାହାରବା। ଭୁବନେଶ୍ୱର ଆଉ ବଲାଙ୍ଗୀର ଭିତରେ ଏହି ଟ୍ରେନ୍ର ରହଣି ଆଉ ସମୟଥି କିଛି ବଦଲା ନାଇଯାଇ। ବଲାଙ୍ଗୀର ଆଉ ସୋନପୁର ଭିତରେ ଏହି ଟ୍ରେନ୍ ବିଛୁପାଲି, ଝାରତର୍ଭା ଆଉ ନରସିଂହଗଡ଼ ଷ୍ଟେସନ୍ର ରହିବା ବୋଲି ପୂର୍ବତଟ ରେଳବାଇ ତରଫୁ କୁହାଯାଇଛି। ସେଆଡ଼େ ବଲାଙ୍ଗୀର ବିଛୁପାଲି ବଲାଙ୍ଗୀର ପାସେଞ୍ଜର ଟ୍ରେନ୍କେ ବି ସମ୍ପ୍ରସାରଣ କରାଯାଇଛି। ଆଇବା କାଲ୍ନୁ ବଲାଙ୍ଗୀର ସୋନପୁର ବଲାଙ୍ଗୀର ପାସେଞ୍ଜର ଟ୍ରେନ୍ ଚାଲ୍ବା। ସେହି ରାସ୍ତାଥି ସୋନପୁରନୁ ଶନିବାର ଦିନ ବଲାଙ୍ଗୀରକେ ଟ୍ରେନ୍ ଚାଲ୍ବା ବୋଲି ରେଳବାଇ ତରଫୁ କୁହାଯାଇଛି। ରାଜ୍ୟ ସମବାୟ ବିଭାଗର ପ୍ରାଥମିକ କୃଷି ସମବାୟ ସମିତି ଆଉ ବୃହଦାକାର ବହୁମୁଖୀ ସମବାୟ ସମିତି ଲ୍ୟାମ୍ପସ୍ନେ କାମ କରୁଥିବାର କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା 66% ବଢ଼ାଯାଇଛି। ବଢ଼ବାର ଉତ୍ରୁ ଇଟା 230% ହୋଇଛି। ଆଗନୁ ସେମାନେ 166% ମହଙ୍ଗା ଭତ୍ତା ପାଉଥିଲେ। ଏ ବଢ଼ତି ମହଙ୍ଗା ଭତ୍ତା ଆଇବା ମାସ 1 ତାରିଖନୁ ଲାଗୁ କରାଯିବା। ଏଥି 2711 ସମିତିର କର୍ମଚାରୀମାନେ ଉପକୃତ ହେବେ ବୋଲି ରାଜ୍ୟ ସମବାୟ ନିବନ୍ଧକଙ୍କ ତରଫୁ ବାହାରିଥିବା ନିର୍ଦ୍ଦେଶନାମାଥି କୁହାଯାଇଛି। 3 ନମ୍ବର ବ୍ୟାଚ୍ ଅଗ୍ନିବୀରମାନଙ୍କର ପାସିଂ ଆଉଟ୍ ପରେଡ୍ ଆଇବା କାଲ୍ ଆଇଏନ୍ଏସ୍ ଚିଲିକାଠାନେ ହେବା। ଏ ପ୍ୟାରେଡ୍ଥି 2600 ଅଗ୍ନିବୀର ସାମିଲ ହେବେ। ଇମାନଙ୍କର ଭିତରେ ମହିଳା ଅଗ୍ନିବୀରମାନେ ଭିଲ୍ ଅଛନ୍। ଇ ଅଗ୍ନିବୀରମାନଙ୍କର ତାଲିମ ସର୍ବାର ଉତ୍ରୁ ପାସିଂ ଆଉଟ୍ ପ୍ୟାରେଡ୍ କରାଯାଉଛି। ଏହି ଉତ୍ସବଥି ନାଭାଲ ଷ୍ଟାଫ୍ର ମୁଖ୍ୟ ଆଡମିରାଲ ଆର୍ ହରିକୁମାର ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତାର ସହିତ ଦକ୍ଷିଣ ନାଭାଲ କମାଣ୍ଡର ଭାଇସ୍ ଆଡମିରାଲ ଭି ଶ୍ରୀନିବାସ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମକେ ଅଗ୍ନିବୀରମାନଙ୍କର ପରିବାର ଲୋକ ଉପସ୍ଥିତ ରହିକରି ଦେଖିପାରିବେ। କାର୍ଯ୍ୟକ୍ରମଥି ବହୁତ ବିଶିଷ୍ଟ ବ୍ୟକ୍ତି କ୍ରୀଡ଼ାବିତ୍ ଉପସ୍ଥିତ ରହିକରି ଅଗ୍ନିବୀରମାନଙ୍କୁ ଉତ୍ସାହିତ କରିବେ। ଓଡ଼ିଶା ଲଳିତ କଳା ଏକାଡେମୀ ତରଫୁ ଦୁବାଇନ ପହିଲା ଓଡ଼ିଆ ଆଦିବାସୀ କଳାକାର ଶିବିର ମୂଲ ହୋଇଛି। ଏହି ଶିବିର 3 ଦିନ ଧରିକରି ଚାଲ୍ବା। ଏଥି ଓଡ଼ିଶାର 15 ଜଣ ବିଶିଷ୍ଟ ଆଦିବାସୀ କଳାକାର ସାମିଲ ହୋଇଛନ୍। ଆଦିବାସୀ ଚିତ୍ରକଳାର ଝଲକ ଦର୍ଶକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। କଳାକାରମାନେ ସେମାନଙ୍କର ସମୃଦ୍ଧ ଆଦିବାସୀ ଐତିହ୍ୟ ଖାସକରି ସୌରା, ସାନ୍ତାଳ, କୋହ୍ଲ, କନ୍ଧ ଆଉ ପରଜା ସମ୍ପ୍ରଦାୟର କଳା ସଂସ୍କୃତି ଉପରେ ତାଙ୍କର କଳା ନୈପୁଣ୍ୟ ଦେଖାଉଛନ୍। ଗଲାକାଲ ହୋଇଥିବା ଉଦ୍ଘାଟନୀ ଉତ୍ସବଟି ଲଳିତ କଳା ଏକାଡେମୀ ସଭାପତି ଡକ୍ଟର ସୁଦର୍ଶନ ପଟ୍ଟନାୟକ ଆଉ ରାଜ୍ୟ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ସର୍ବଶିକ୍ଷା କାର୍ଯ୍ୟାଳୟନ ଆଜି ନିର୍ବାଚନ ପରିଚାଳନା ତାଲିମ ଶିବିର ହୋଇଯାଇଛି। ଏଥି ପ୍ରିଜାଇଡିଂ ଅଫିସର, ସହକାରୀ ପ୍ରିଜାଇଡିଂ ଅଫିସର ଆର୍ ପୁଲିଂ ଅଫିସରମାନେ କେନ୍ତା ଠିକ୍ କରି ଭୋଟ୍ ଗ୍ରହଣ କାମ କରିବେ ସେ ବାବଦେ ତାଲିମ ଦିଆଯାଇଛି। ଇତାର ସହିତ ସି ଭିଜିଲ୍ ଆପ୍ଲିକେସନ୍ର ସଠିକ୍ ଉପଯୋଗ ବାବଦେ ବିଶେଷଜ୍ଞମାନେ କର୍ମଚାରୀମାନଙ୍କୁ ତାଲିମ ଦେଇଥିଲେ। ସେଆଡ଼େ ଦେବଗଡ଼ଠାନେ ଭିଲ୍ ଜିଲ୍ଲା ପ୍ରଶାସନ ତରଫୁ ପ୍ରିଜାଇଡିଂ ଆଉ ପୁଲିଂ ଅଫିସରମାନଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ମୂଲ କରାଯାଇଛି। ଏହି ତାଲିମ କାର୍ଯ୍ୟକ୍ରମ ଆଇବା 19 ତାରିଖ ତକ୍ ଚାଲ୍ବା। ନିର୍ବାଚନକେ ଠିକ୍ କରି ପରିଚାଳନା କରବାର୍ ଲାଗି ଦେବଗଡ଼ ମହାବିଦ୍ୟାଳୟନ ତାଲିମ ଦିଆଯାଉଛି। ଜିଲ୍ଲାପାଳ ଆର୍ ଜିଲ୍ଲା ନିର୍ବାଚନ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କର ଦେଖରେଖଟି ହେଉଥିବା ଏହି ତାଲିମ କାର୍ଯ୍ୟକ୍ରମଟି 406 ଜଣ ଅଧିକାରୀ ଆଉ ପ୍ରିଜାଇଡିଂ ଅଫିସରଙ୍କୁ ତାଲିମ ଦିଆଯିବ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଆଜି 5 ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ଷ୍ଟାର୍ସ ପ୍ରକଳ୍ପଥି ଲ୍ୟାପ୍ଟପ୍ ସହିତ କଥାନୀ ବହି ବଣ୍ଟାଯାଇଛି। ଜିଲ୍ଲାପାଳ ଅନ୍ୟା ଦାସ ଛାତ୍ରଛାତ୍ରୀମାନଙ୍କୁ ଇ ଲ୍ୟାପ୍ଟପ୍ ଦେଇକରି କଠିନ ପରିଶ୍ରମ ଆଉ ନିଷ୍ଠାର ସହିତ ପାଠ ପଢ଼ବାର ଲାଗି ପରାମର୍ଶ ଦେଇଥିଲେ। ଆଜି ବିଶ୍ୱ କିଡ୍ନୀ ଦିବସ। କିଡ୍ନୀର ସ୍ୱାସ୍ଥ୍ୟ ଆର୍ ଇତାର ସ୍ୱାଭାବିକ କାମକେ ପ୍ରଭାବିତ କରୁଥିବା ଭିନ୍ ଭିନ୍ ରୋଗ ବାବଦେ ଲୋକମାନଙ୍କୁ ସଚେତନ କରବାର୍ ଲାଗି ଫି ବଛର ମାର୍ଚ୍ଚ ମାସ 2 ନମ୍ବର ଗୁରୁବାର ଦିନ ଇ ଦିବସ ପାଳନ କରାଯାଏସି। ଇ ବଛରର ଇ ଦିବସର ବାର୍ତ୍ତା ହେଉଛି କିଡ୍ନୀ ସ୍ୱାସ୍ଥ୍ୟ ଆଉ ଇତାର ଯତ୍ନ। କିଡ୍ନୀ ହେଉଛି ଶରୀରର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯେନ୍ଟା ଶରୀରର ବିଷାକ୍ତ ଜିନିଷ ବାହାର କରି ଇତାକେ ସୁସ୍ଥ ରଖବାରକେ ସାହାଯ୍ୟ କରସି। କିଡ୍ନୀ ରୋଗଥି ଗୋଡ଼ ଫୁଲବାର, ଉଚ୍ଚ ରକ୍ତଚାପ, କମ୍ ହିମୋଗ୍ଲୋବିନ୍ ଆଉ ହାର୍ଟ ଦୁର୍ବଳ ହେବାର ବାଗି ଲକ୍ଷଣ ଦେଖାଯାଏସି। କିଡ୍ନୀ ରୋଗନୁ ରକ୍ଷା ପାଇବା ଲାଗି ନିୟମିତ ଶାରୀରିକ ବ୍ୟାୟାମ, ସନ୍ତୁଳିତ ଆହାର, ଓଜନ ନିୟନ୍ତ୍ରଣ ଆଉ କମ୍ ନୁନ୍ ଖାଇବାର ଉପରେ ଜୋର୍ ଦିଆଯିବା ଜରୁରୀ ହେ। ସେସେ ମୁଖିଆ ଖବର ଫେରଖାଏ ଏକ ଦେଶ ଏକ ନିର୍ବାଚନ ଲାଗି ଗଠିତ ଉଚ୍ଚସ୍ତରୀୟ କମିଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଲେ ରିପୋର୍ଟ ପହିଲା ଖେପେ ଲୋକସଭା ଓ ବିଧାନସଭା ଦୁଇ ନମ୍ବର ଖେପେ ପଞ୍ଚାୟତ ଆର୍ ପୌର ପରିଷଦ ନିର୍ବାଚନ କରବାର୍ ଲାଗି କରିଛନ୍ ସୁପାରିଶ ଚାରିଟା ବର୍ଗ ଶ୍ରମିକମାନଙ୍କର ମଜୁରୀ ବଢ଼ାଲେ ରାଜ୍ୟ ସରକାର ରାଜ୍ୟ ସରକାରୀ କର୍ମଚାରୀ ଆଉ ପେନ୍ସନ୍ଭୋଗୀଙ୍କର ମହଙ୍ଗା ଭତ୍ତା ବଢ଼ିଲା 4% ଆଉ ବଲାଙ୍ଗୀର ସୋନପୁର ଭୁବନେଶ୍ୱର ଇଣ୍ଟରସିଟି ସହିତ ଆଉ ତିନିଟା ଟ୍ରେନ୍ ସୋନପୁରକେ ସମ୍ପ୍ରସାରିତ ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା ଜୁହାର।